ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଆସନ୍ତୁ ସେହି ଉଦ୍ଧାରକର୍ତ୍ତାଙ୍କର ପରିଚୟ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମମାନଙ୍କର ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଇ ଆଜିର ଏହି ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମରେ ଅଂଶ ହେବା ନିମନ୍ତେ ଆପଣଙ୍କୁ ସ୍ୱାଗତ କରେ। ଆପଣଙ୍କର ମତାମତ ନିମନ୍ତେ ବିଶେଷ ଧନ୍ୟବାଦ। ଆପଣଙ୍କର ପ୍ରାର୍ଥନାର ଅନୁରୋଧ ରକ୍ଷା କରି ଆମେ ମଧ୍ୟ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ। ସେହି ପ୍ରଭୁ ଯୀଶୁ ନିଶ୍ଚିତ ଭାବରେ ଆପଣଙ୍କୁ ଉଦ୍ଧାର କରିବେ ଏବଂ ସେ ଆପଣଙ୍କୁ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ କରାଇବେ। ମାତ୍ର ସେ ଚାହାନ୍ତି ଆପଣଙ୍କର ବିଶ୍ୱାସ। ତେଣୁ ସେହି ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସରେ ସ୍ଥିର ରୁହନ୍ତୁ, ନିୟମିତ ଏହି କାର୍ଯ୍ୟକ୍ରମ ଶୁଣନ୍ତୁ, ପ୍ରଭୁଙ୍କର ବାକ୍ୟ ଅଧ୍ୟୟନ କରନ୍ତୁ, ପ୍ରାର୍ଥନା କରନ୍ତୁ, ତାହେଲେ ଦେଖିବେ ଆପଣଙ୍କ ଜୀବନରେ ପ୍ରଭୁ କିଭଳି ଭାବରେ ଆଶ୍ଚର୍ଯ୍ୟ କାର୍ଯ୍ୟମାନ ସାଧନ କରିବେ। ଆସନ୍ତୁ ତାହେଲେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ଧନ୍ୟବାଦ କରୁଅଛି ସୁନ୍ଦର ସମୟ ପାଇଁ। ପ୍ରଭୁ, ଆଜି ଆମେ ଯେତେଜଣ ତୁମର ବାକ୍ୟ ଶୁଣୁଅଛୁ ବା ଅଧ୍ୟୟନ କରୁଅଛୁ, ତୁମେ ଆମ ପ୍ରତ୍ୟେକଙ୍କୁ ତୁମର ସ୍ୱର୍ଗୀୟ ଆଶୀର୍ବାଦ ପ୍ରଦାନ କର। ତୁମେମାନଙ୍କୁ ସେହି ଆତ୍ମିକ ଆଶୀର୍ବାଦରେ ପରିପୂର୍ଣ୍ଣ କର। ତୁମର ପବିତ୍ର ଉପସ୍ଥିତି ଆମମାନଙ୍କୁ ଉପଲବ୍ଧି କରିବା ପାଇଁ ଦିଅ। ତୁମର ବାକ୍ୟ ମଧ୍ୟ ଦେଇ ପ୍ରଭୁ ତୁମେ ଆମମାନଙ୍କୁ ସେହି ଶାନ୍ତି, ସାନ୍ତ୍ୱନା, ଆନନ୍ଦ ପ୍ରଦାନ କର। ଆମମାନଙ୍କ ମନ ମଧ୍ୟରୁ ସମସ୍ତ ଦୁଃଖ ଚିନ୍ତାର ଭାର ତୁମେ ଦୂର କରି ଆମମାନଙ୍କୁ ପ୍ରଭୁ ସେହି ଆନନ୍ଦର ସହଭାଗୀ କରାଅ। ତୁମର ବାକ୍ୟ ମଧ୍ୟ ଦେଇ ଆମମାନଙ୍କୁ ତୁମରି ପଥରେ କଢ଼ାଇ ନିଅ। ଶୈତାନ ସମସ୍ତ ମନ୍ଦ ପରୀକ୍ଷା ପ୍ରଲୋଭନ ଉପରେ ବିଜୟୀ ଜୀବନଯାପନ କରିବା ପାଇଁ ଆମମାନଙ୍କୁ ଶକ୍ତି ଦିଅ। ଆମମାନଙ୍କ ଜୀବନ ମଧ୍ୟ ଦେଇ ପ୍ରଭୁ ତୁମର ଇଚ୍ଛା ତୁମେ ସାଧନ କର। ଯେତେ ଶ୍ରୋତାବନ୍ଧୁମାନେ ଆଜି ଏହି କାର୍ଯ୍ୟକ୍ରମ ଶୁଣିବା ନିମନ୍ତେ ରେଡ଼ିଓ ପାଖରେ ଅପେକ୍ଷା କରି ବସିଅଛନ୍ତି, ପ୍ରତ୍ୟେକଙ୍କର ସେହି ଆତ୍ମିକ ଅଭାବକୁ ତୁମେ ପରିପୂର୍ଣ୍ଣ କର। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ଈଶ୍ୱରଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଏଭ୍ରି ଦଶ ପର୍ବର 11 ପଦରୁ ଆରମ୍ଭ କରି 22 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦେବାକୁ ଚାହେଁ ଯେ ଗତ ପାଠରେ ଆମେ ଖ୍ରୀଷ୍ଟଙ୍କର ଶ୍ରେଷ୍ଠତର ବଳିଦାନ ବିଷୟ ନେଇ ଆଲୋଚନା କରିଥିଲୁ, ଯାହାକି ଖ୍ରୀଷ୍ଟ ବିଶ୍ୱାସୀ ନିମନ୍ତେ ଏକ ଉତ୍ସାହଜନକ ବିଷୟ ଓ ଏକ ମହାନ ଭରସାର ବିଷୟ। କାରଣ ଖ୍ରୀଷ୍ଟଙ୍କ ପ୍ରାୟଶ୍ଚିତ ବଳି ପାପୀ ମନୁଷ୍ୟ ନିମନ୍ତେ ଏକାଥରକେ ପ୍ରାୟଶ୍ଚିତ କାର୍ଯ୍ୟ ସାଧନ କରିଅଛି। ଏହା ଏକାଥରକେ ପାପୀ ମନୁଷ୍ୟର ଉଦ୍ଧାର ସାଧନ କରିଅଛି। ଆସନ୍ତୁ ଆଜି ମଧ୍ୟ ଆମେ ସେହି ଶ୍ରେଷ୍ଠତର ବଳିଦାନ ସମ୍ପର୍କରେ ଆଉ କିଛି ଆଲୋଚନା କରିବା ନିମନ୍ତେ ଯିବା। ଏଭ୍ରି 10 ପର୍ବର 11 ପଦରେ ଲେଖା ଅଛି, ଆହୁରି ମଧ୍ୟ ପ୍ରତ୍ୟେକ ଯାଜକ ପ୍ରତିଦିନ ସେବା କରିବା ପାଇଁ ଓ ଥରକୁ ଥର ସେହି ଏକ ପ୍ରକାର ବଳି ଉତ୍ସର୍ଗ କରିବା ପାଇଁ ଠିଆ ହୋଇଥାନ୍ତି, ଏହିସବୁ କେବେ ପାପ ହରଣ କରିପାରେ ନାହିଁ। ପ୍ରକୃତରେ ଏହି ସମସ୍ତ ବଳିଦାନ କେବଳ ପାପକୁ ଘୋଡ଼ାଇ ରଖିପାରୁଥିଲା, ମାତ୍ର ଏହା ପାପ ହରଣ କରିପାରୁନଥିଲା। ଏହି ସମସ୍ତ ଏକ ପ୍ରାୟଶ୍ଚିତ ବଳି ଥିଲା, ମାତ୍ର କେବେ ହେଲେ ପାପକୁ ବହନ କରିପାରୁନଥିଲା। ବଳିଦାନଗୁଡ଼ିକ ସ୍ମରଣ କରାଇ ଦେଉଥିଲେ ଯେ ମନୁଷ୍ୟ ହେଉଛି ପାପୀ ଓ ତାହା ହେଉଛି ଯେ ପାପ ସମସ୍ୟା ଏପର୍ଯ୍ୟନ୍ତ ସମାଧାନ ହୋଇପାରିନାହିଁ। କାରଣ ଯାଜକମାନଙ୍କୁ ସେହି ଏକା ପ୍ରକାରର ବଳିଦାନ ଥରକୁ ଥର ଉତ୍ସର୍ଗ କରିବାକୁ ପଡ଼ୁଥିଲା। ବାରପଦରେ ଲେଖା ଅଛି, ମାତ୍ର ସେ ପାପ ନିମନ୍ତେ କେବଳ ଏକ ବଳି ଉତ୍ସର୍ଗ କଲା ଉତ୍ତାରେ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଚିରକାଳ ପାଇଁ ଉପବେଶନ କଲେ। ଏଠାରେ ପ୍ରଶ୍ନ ଉଠେ, ସେ କାହିଁକି ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଚିରକାଳ ପାଇଁ ଉପବେଶନ କଲେ? ସେ କ'ଣ କ୍ଲାନ୍ତ ହୋଇପଡ଼ିଥିଲେ କି? ନୁହେଁ, ସେ କ'ଣ ଉପବେଶନ କଲେ କାରଣ ସେ କିଛି କରିବାକୁ ଚାହିଁଲେ ନାହିଁ? ନୁହେଁ, ଯୀଶୁ ଉପବେଶନ କଲେ କାରଣ ତାହାଙ୍କର ଉଦ୍ଧାରର କାର୍ଯ୍ୟ ସମାପ୍ତ ହେଲା। ପାପ ନିମନ୍ତେ ଏକ ବଳିଦାନ ସେ ଏକାଥରକେ ଉତ୍ସର୍ଗ କଲେ, ଆଉ ତାହା ଆପଣଙ୍କ ଓ ମୋର ପାପ ନିମନ୍ତେ ସେ ନିଜକୁ ପ୍ରାୟଶ୍ଚିତ ବଳି ରୂପେ ଉତ୍ସର୍ଗ କଲେ। ତାହାଙ୍କୁ ଥରକୁ ଥର ତାହା କରିବାକୁ ପଡ଼ିନଥିଲା। 13 ପଦରେ ଲେଖା ଅଛି, ସେହି ଦିନାବଧି ତାହାଙ୍କର ଶତ୍ରୁମାନେ ତାହାଙ୍କ ପାଦପୀଠ କରାଯାଇ ନଥିବା ପର୍ଯ୍ୟନ୍ତ ସେ ଅପେକ୍ଷା କରୁଅଛନ୍ତି। ଆମମାନଙ୍କର ପ୍ରଭୁ ଯୀଶୁଖ୍ରୀଷ୍ଟ ଅପେକ୍ଷା କରି ରହିଅଛନ୍ତି। ଆହୁରି କେତେକ ଲୋକ ଉଦ୍ଧାରପ୍ରାପ୍ତ ହେବାକୁ ଅଛନ୍ତି। ଆମେ ପ୍ରାର୍ଥନା କରୁ, ହେ ପ୍ରଭୁ ଯୀଶୁ, ଶୀଘ୍ର ଆସନ୍ତୁ। ମାତ୍ର ସେ କହନ୍ତି, ନୁହେଁ, ଏତେ ଶୀଘ୍ର ନୁହେଁ, ଆମ୍ଭେମାନେ ଅପେକ୍ଷା କରିବାକୁ ଯାଉଅଛୁ କାରଣ ମୁଁ ଆହୁରି କେତେକଙ୍କୁ ଉଦ୍ଧାର କରିବାକୁ ଚାହେଁ। ସେ ଆଜି ଆପଣଙ୍କୁ ଏକ ସୁଯୋଗ ଦିଅନ୍ତି ଯେପରି ଆପଣ ତାହାଙ୍କ ନିକଟକୁ ଫେରିଆସି ପାପରୁ ଉଦ୍ଧାରପ୍ରାପ୍ତ ହୁଅନ୍ତି। ଗୀତ 110 ପର୍ବର 1 ପଦରେ ଲେଖା ଅଛି, ସଦାପ୍ରଭୁ ମୋ ପ୍ରଭୁଙ୍କୁ କହନ୍ତି, ଆମ୍ଭେ ତୁମ୍ଭ ଶତ୍ରୁଗଣକୁ ତୁମ୍ଭର ପାଦପୀଠ ନ କରିବା ପର୍ଯ୍ୟନ୍ତ ତୁମ୍ଭେ ଆମ୍ଭ ଦକ୍ଷିଣରେ ବସ। ଏହା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଏହି ଜଗତକୁ ଦ୍ୱିତୀୟ ଆଗମନ କରିବାର ବିଷୟକୁ ଲକ୍ଷ୍ୟ କରି କୁହାଯାଏ। ମାତ୍ର ଏହି ସମୟ ମଧ୍ୟରେ ସେ ଅନେକ ଲୋକଙ୍କର ଫେରିବାର ପଥକୁ ଅପେକ୍ଷା କରି ରହିଅଛନ୍ତି, ଯେଉଁମାନେ କି ତାହାଙ୍କ ନିକଟକୁ ଫେରିଆସିବେ। 10 ପର୍ବର 14 ପଦରେ ଲେଖା ଅଛି, କାରଣ କେବଳ ଏକ ବଳିର ଉତ୍ସର୍ଗ ଦ୍ୱାରା ସେ ପବିତ୍ରକୃତ ହେଉଥିବା ଲୋକମାନଙ୍କୁ ଚିରକଳା ପାଇଁ ସିଦ୍ଧ କରିଅଛନ୍ତି। ଅନେକ ବଳି ଯାହା ସାଧନ କରିପାରିଲା ନାହିଁ, କେବଳ ଗୋଟିଏ ବଳି ଏକାଥରକେ ତାହା ସାଧନ କଲା। ଯଦି ଖ୍ରୀଷ୍ଟ ଆପଣଙ୍କୁ ଉଦ୍ଧାର କରିପାରିବେ ନାହିଁ ଓ ଆପଣଙ୍କୁ ସୁରକ୍ଷା କରିପାରିବେ ନାହିଁ, ତାହେଲେ ଆପଣଙ୍କୁ ଉଦ୍ଧାର କରିବା ନିମନ୍ତେ ଈଶ୍ୱରଙ୍କର ଆଉ ଅନ୍ୟ କୌଣସି ଉପାୟ ନାହିଁ। ଉଦ୍ଧାର ପାଇବାର ଏକମାତ୍ର ପଥ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ, ଯାହାଙ୍କ ମଧ୍ୟ ଦେଇ ଈଶ୍ୱର ଏକମାତ୍ର ପଥ ପ୍ରସ୍ତୁତ କରିଅଛନ୍ତି। ଆପଣ ଅନେକ ପଥ ଅବଲମ୍ବନ କରିପାରନ୍ତି, ମାତ୍ର ସେହିସବୁ ଆପଣଙ୍କୁ ଉଦ୍ଧାର କରିପାରିବ ନାହିଁ, ଯେହେତୁ ଈଶ୍ୱର ଆପଣଙ୍କ ନିମନ୍ତେ ଓ ମୋ ନିମନ୍ତେ ଏକମାତ୍ର ପଥ ପ୍ରସ୍ତୁତ କରିଅଛନ୍ତି, ଆଉ ସେହି ପଥ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। ସେଥିପାଇଁ ପ୍ରଭୁ ଯୀଶୁ ନିଜେ କହିଅଛନ୍ତି, ମୁଁ ପଥ, ସତ୍ୟ ଓ ଜୀବନ, ମୋ ଦେଇ ନଗଲେ କେହି ପିତାଙ୍କ ନିକଟକୁ ଯାଇପାରେ ନାହିଁ। ପ୍ରିୟ ବନ୍ଧୁ, ଆଜି ଆପଣ ଆପଣଙ୍କ ପାପରୁ ଉଦ୍ଧାର ପାଇବା ନିମନ୍ତେ କେଉଁ ପଥଟିକୁ ମନୋନୀତ କରିଅଛନ୍ତି? ଏହି ପଥ ଯଦି ଖ୍ରୀଷ୍ଟଙ୍କ ବ୍ୟତୀତ ଅନ୍ୟ କିଛି ହୋଇଥାଏ, ତାହେଲେ ଆପଣ ସଠିକ୍ ପଥଟିକୁ ବାଛିପାରିନାହାନ୍ତି। ତେଣୁ ଆପଣ ଏହି ବିଷୟ ନେଇ ଚିନ୍ତା କରନ୍ତୁ ଓ ସଠିକ୍ ପଥ ମନୋନୀତ କରନ୍ତୁ। ଏପରି ଦଶ ପର୍ବର 15-17 ପଦ ମଧ୍ୟରେ ଏପରି ଲେଖା ଅଛି, ଆଉ ପବିତ୍ର ଆତ୍ମା ମଧ୍ୟ ଆମମାନଙ୍କୁ ସାକ୍ଷ୍ୟ ଦିଅନ୍ତି, କାରଣ ପ୍ରଭୁ ଏହି କଥା କହନ୍ତି, ସେହି ସମୟ ଉତ୍ତାରେ ଆମେ ସେମାନଙ୍କ ସହିତ ଯେଉଁ ନିୟମ ସ୍ଥାପନ କରିବା ତାହା ଏହି, ଆମେ ସେମାନଙ୍କ ହୃଦୟରେ ଆପଣା ବ୍ୟବସ୍ଥା ଦେବା, ପୁଣି ସେମାନଙ୍କ ମନରେ ସେହିସବୁ ଲେଖିବା। ଏହା କହିଲା ଉତ୍ତାରେ ସେ କହନ୍ତି, ସେମାନଙ୍କ ପାପ ଓ ସେମାନଙ୍କ ଅପରାଧ ସବୁ ଆମ୍ଭେ ଆଉ ସ୍ମରଣ କରିବା ନାହିଁ। ଜିରିମିୟ 31 ପର୍ବରୁ ଆସିଥିବା ଉଦ୍ଧୃତାଂଶଟିର ଏହା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଈଶ୍ୱର କହନ୍ତି, ମୁଁ ଇସ୍ରାଏଲ ସହିତ ଏକ ନୂତନ ନିୟମ ସ୍ଥାପନ କରିବାକୁ ଯାଉଅଛି। ଈଶ୍ୱର ଇସ୍ରାଏଲ ଜାତିକୁ ପରିତ୍ୟାଗ କରିନଥିଲେ। ଆପଣ ଯଦି ପବିତ୍ର ଧର୍ମଶାସ୍ତ୍ର ଅଧ୍ୟୟନ କରିବେ, ତାହେଲେ ତାହା ଲକ୍ଷ୍ୟ କରିବାକୁ ପାରିବେ। ବର୍ତ୍ତମାନ ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦେବାକୁ ଚାହେଁ ଯେ ଏଭ୍ରି ପୁସ୍ତକର ଏହି ଅଂଶରେ ଈଶ୍ୱରଙ୍କ ବାକ୍ୟ ମଧ୍ୟରେ ଆମେ ଏକ ମହାନ ବିଭାଗକୁ ଲକ୍ଷ୍ୟ କରିବାକୁ ପାରୁ, ଅର୍ଥାତ୍ ପୁରାତନ ନିୟମ ଓ ନୂତନ ନିୟମ ମଧ୍ୟରେ ଥିବା ଏକ ଭିନ୍ନତା। ଏହି ଉଭୟ ନିୟମ ଈଶ୍ୱର ପ୍ରଦାନ କରିଥିଲେ ବୋଲି ଆମେ ଜାଣୁ। ଏହି ଦଶ ପର୍ବର 9 ପଦଟିକୁ ଲକ୍ଷ୍ୟ କଲେ ଆମେ ଜାଣିବାକୁ ପାରୁ ଯେ ଦ୍ୱିତୀୟଟି ସ୍ଥାପନ କରିବା ନିମନ୍ତେ ସେ ପ୍ରଥମଟି ଲୋପ କରନ୍ତି, ଅର୍ଥାତ୍ ସେ ନୂତନ ନିୟମଟିକୁ ସ୍ଥାପନ କରିବା ନିମନ୍ତେ ପୁରାତନ ନିୟମଟିକୁ ଲୋପ କରିଅଛନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟ ଯେତେବେଳେ କୃଶରେ ମୃତ୍ୟୁଭୋଗ କଲେ, କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ଘଟିଲା। ମନ୍ଦିରର ବିଚ୍ଛେଦ ବସ୍ତ୍ର ଉପରୁ ତଳ ପର୍ଯ୍ୟନ୍ତ ଚିରି ଦୁଇଖଣ୍ଡ ହୋଇଗଲା। ମନୁଷ୍ୟମାନଙ୍କୁ ଆଉ ବୃଷ କିମ୍ବା ଛାଗର ବଳିଦାନ ଦ୍ୱାରା ଈଶ୍ୱରଙ୍କ ନିକଟକୁ ଆସିବାକୁ ପଡ଼ିଲା ନାହିଁ। ବର୍ତ୍ତମାନ ପ୍ରଭୁ ଯୀଶୁଖ୍ରୀଷ୍ଟ ତାହାଙ୍କ ନିଜର ଶରୀର ଦ୍ୱାରା ଆମମାନଙ୍କ ନିମନ୍ତେ ଏକ ପଥ ପ୍ରସ୍ତୁତ କରିଅଛନ୍ତି। ବର୍ତ୍ତମାନ ପୁଣି ଥରେ ଦଶ ପର୍ବର 10 ପଦଟିକୁ ଲକ୍ଷ୍ୟ କରନ୍ତୁ। ଦେଖନ୍ତୁ ସେଠାରେ ଏପରି ଲେଖା ଅଛି, ଯୀଶୁଖ୍ରୀଷ୍ଟଙ୍କ ଶରୀର ଏକାଥରକେ ଉତ୍ସର୍ଗୀକୃତ ହେବା ଦ୍ୱାରା ସେହି ଇଚ୍ଛା ହେତୁ ଆମ୍ଭେମାନେ ପବିତ୍ରକୃତ ହୋଇଅଛୁ। ଏଠାରେ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଖ୍ରୀଷ୍ଟ ଏହା ଏକାଥରକେ ସାଧନ କଲେ, ଯେପରି ବଳିଦାନ ଉତ୍ସର୍ଗର ପରିସମାପ୍ତି ଘଟେ। ଏହା ମଧ୍ୟ ଅତି କୌତୁହଳର ବିଷୟ ଯେ 70 ଖ୍ରୀଷ୍ଟାବ୍ଦରେ ରୋମିଓ ତିତସ୍ଙ୍କ ଦ୍ୱାରା ଜେରୁସାଲମ ମନ୍ଦିର ବିନଷ୍ଟ ହେବାଠାରୁ ଆଉ କୌଣସି ରକ୍ତିକୃତ ବଳିଦାନ ଜେରୁସାଲମରେ ଉତ୍ସର୍ଗୀକୃତ ହୋଇନାହିଁ। ଆଜି ସେଠାରେ କୌଣସି ବଳିଦାନ ଉତ୍ସର୍ଗ କରାଯାଉନାହିଁ, କାରଣ ଖ୍ରୀଷ୍ଟ ପ୍ରଥମ ନିୟମଟିକୁ ଲୋପ କରିବା ନିମନ୍ତେ ଦ୍ୱିତୀୟଟିକୁ ସ୍ଥାପନ କରିଅଛନ୍ତି। ଆପଣ ଦେଖନ୍ତୁ, ପ୍ରଥମ ନିୟମରେ ଅର୍ଥାତ୍ ପୁରାତନ ନିୟମରେ ଅନେକ ନୀତି ନିୟମ ପ୍ରଣୟନ କରାଯାଇଥିଲା। ପୁରାତନ ନିୟମ ଏକ ବ୍ୟବସ୍ଥା ଥିଲା ଓ ଏହା ଏକ ବ୍ୟବସ୍ଥା ଥିଲା ଯାହାକି ଅନେକ ସବିଶେଷ ନିୟମାବଳୀରେ ପରିପୂର୍ଣ୍ଣ ଥିଲା। ବଳିଦାନ ବିଷୟ ନେଇ ଅନେକ ସବିଶେଷ ବିବରଣୀ ସହିତ ଉତ୍ସବୀୟ ବ୍ୟବସ୍ଥା ରହିଥିଲା। ଦଶ ଆଜ୍ଞା ଓ ଅନ୍ୟାନ୍ୟ ଆଜ୍ଞା ତଥା ନିୟମ ପ୍ରଭୃତି ରହିଥିଲା। ପ୍ରକୃତରେ ନୀତି ନିୟମ ମନୁଷ୍ୟର ସ୍ୱଭାବ ସହିତ ଖାପ ଖାଏ। ମନୁଷ୍ୟ ଭାବେ ଯେ ନୀତି ନିୟମ ପାଳନ କରିବା ତାହା ପକ୍ଷେ ଅତି ସହଜ ବିଷୟ, ମାତ୍ର ପ୍ରକୃତରେ ସେ ସେହିସବୁ ପାଳନ କରିପାରେ ନା। ଆଜି ଅନେକ ପାର୍ବତ୍ୟ ଉପଦେଶକୁ ଅତି ପସନ୍ଦ କରନ୍ତି ଓ ତାହା ଅଧ୍ୟୟନ କରିବା ଦ୍ୱାରା ସେମାନେ ଆତ୍ମସନ୍ତୋଷ ଲାଭ କରନ୍ତି, କାରଣ ମନୁଷ୍ୟ ନୀତି ନିୟମକୁ ଅତି ପସନ୍ଦ କରେ ଓ ଭାବେ ଯେ ସେ ସେହିସବୁକୁ ଆକ୍ଷରିକ ଭାବେ ପାଳନ କରିପାରିବ, ମାତ୍ର ତାହା ପ୍ରକୃତରେ ସହଜ ନୁହେଁ, କାରଣ ମନୁଷ୍ୟ ଦୁର୍ବଳ ଓ ସ୍ୱଭାବତଃ ପାପୀ। ସେ ଯଦିଓ ନୀତି ନିୟମକୁ ପସନ୍ଦ କରେ ଓ ତଦନୁଯାୟୀ ଜୀବନଯାପନ କରିବାକୁ ଚେଷ୍ଟା କରେ, ମାତ୍ର ସେ ସମ୍ପୂର୍ଣ୍ଣ ଭାବେ ତାହା ପାଳନ କରିବା ନିମନ୍ତେ ସମର୍ଥ ହୋଇନଥାଏ। ଆଉ ଯଦି ତାହା ହୋଇଥାନ୍ତା, ତାହେଲେ ଖ୍ରୀଷ୍ଟ ଏହି ଜଗତକୁ ଆସି ମୃତ୍ୟୁଭୋଗ କରିବା ଆବଶ୍ୟକ ହୋଇନଥାନ୍ତା। ବର୍ତ୍ତମାନ ନୂତନ ନିୟମରେ ଆମମାନେ ପୂରାପୂରି ଏକ ଭିନ୍ନ ପଦ୍ଧତିର ଅଧୀନରେ ଅଛୁ। ପାଉଲ ମଧ୍ୟ କରନ୍ଥୀୟ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିକଟକୁ ଏହିପରି ଲେଖନ୍ତି, ସେ ତ ଆମ୍ଭମାନଙ୍କୁ ଅକ୍ଷରର ସେବକ କରିନାହାନ୍ତି, ମାତ୍ର ଆତ୍ମାଙ୍କ ଅର୍ଥାତ୍ ନୂତନ ନିୟମର ସେବକ ହେବାକୁ ସାମର୍ଥ୍ୟ ଦେଇଅଛନ୍ତି। କାରଣ ଅକ୍ଷର ମୃତ୍ୟୁଦାୟକ, ମାତ୍ର ଆତ୍ମା ଜୀବନଦାୟକ। ତେବେ କେତେକ ଏହାର ବିକୃତ ଅର୍ଥ କରି କହନ୍ତି ଯେ ସେମାନେ ବାଇବଲ ଅଧ୍ୟୟନ କରିବା ଉଚିତ ନୁହେଁ, କାରଣ ସେମାନେ କହନ୍ତି ଯେ ଏହି ଅକ୍ଷର ବାଇବଲକୁ ବୁଝାଏ ଓ ଏହା ହେଉଛି ଆତ୍ମା ଯାହାକି ଜୀବନ ପ୍ରଦାନ କରେ। ତେବେ ପାଉଲ ଏହା କହନ୍ତି ନାହିଁ, କାରଣ ଏହାର ପରବର୍ତ୍ତୀ ପଦଟି ଏହାର ପ୍ରକୃତ ଅର୍ଥକୁ ପ୍ରକାଶ କରେ। ଦ୍ୱିତୀୟ କରନ୍ଥୀୟ 3 7 ଲେଖା ଅଛି, ଆଉ ଯଦି ଅକ୍ଷରରେ ପ୍ରସ୍ତର ଉପରେ ଖୋଦିତ ମୃତ୍ୟୁଦାୟକ ବ୍ୟବସ୍ଥାର ସେବା କାର୍ଯ୍ୟ ଏପରି ଗୌରବରେ ପ୍ରକାଶିତ ହୋଇଥିଲା ଯେ ଇସ୍ରାଏଲ ସନ୍ତାନମାନେ ମୂଷାଙ୍କ ମୁଖର କ୍ଷଣସ୍ଥାୟୀ ତେଜ ସକାଶେ ତାହାଙ୍କ ମୁଖ ପ୍ରତି ସ୍ଥିର ଦୃଷ୍ଟିରେ ଚାହିଁପାରିଲେ ନାହିଁ, ତେବେ ଆତ୍ମିକ ସେବା କାର୍ଯ୍ୟ କେତେ ଅଧିକ ଗୌରବଯୁକ୍ତ ନ ହେବ। ପ୍ରକୃତରେ ଏହା 10 ଦର୍ଶାଏ। ତେଣୁକରି ବର୍ତ୍ତମାନ ଆମ୍ଭେମାନେ ଜାଣୁ ଯେ ସେହି ଅକ୍ଷର 10 ବୁଝାଏ, 10 ଯାହାକି ଈଶ୍ୱରଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା ତାହା ମୃତ୍ୟୁଦାୟକ ଥିଲା। ପ୍ରିୟ ବନ୍ଧୁ, ବ୍ୟବସ୍ଥା ମୃତ୍ୟୁ ଘଟାଏ। ବ୍ୟବସ୍ଥା କାହାକୁ କେବେ ହେଲେ ଉଦ୍ଧାର କରିପାରେ ନାହିଁ। ଏହା ଆପଣଙ୍କର ମୃତ୍ୟୁ ଘଟାଏ, କାରଣ ଏହା ଆପଣଙ୍କୁ ଈଶ୍ୱରଙ୍କ ବିଚାରର ଅଧୀନ କରାଏ। ଏହା ହେଉଛି ଆତ୍ମା ଯାହାକି ଜୀବନ ପ୍ରଦାନ କରେ। ଓ ଆପଣ ଓ ମୁଁ ଆମେ ଏପରି ଏକ ସମୟରେ ଆସି ପଦାର୍ପଣ କରିଅଛୁ ଯେଉଁ ସମୟରେ ପବିତ୍ର ଆତ୍ମା ଆମମାନଙ୍କୁ ନୂତନୀକୃତ କରାନ୍ତି, ଆମମାନଙ୍କୁ ପରିଚାଳିତ କରାନ୍ତି ଓ ଯିଏକି ଆମମାନଙ୍କୁ ଈଶ୍ୱରଙ୍କ ଇଚ୍ଛା ଜାଣିବା ନିମନ୍ତେ ସାହାଯ୍ୟ କରନ୍ତି ବା ଈଶ୍ୱରଙ୍କ ଇଚ୍ଛାକୁ ଦେଖାଇ ଦିଅନ୍ତି। ପ୍ରିୟ ବନ୍ଧୁ, ବର୍ତ୍ତମାନ ହେଉଛି ପବିତ୍ର ଆତ୍ମାଙ୍କ ଯୁଗ ଓ ପବିତ୍ର ଆତ୍ମା ଆମମାନଙ୍କ ହୃଦୟରେ କାର୍ଯ୍ୟ ସାଧନ କରିବାକୁ ଚାହାନ୍ତି। ସେ ଈଶ୍ୱରଙ୍କ ବାକ୍ୟ ଦ୍ୱାରା ଆମମାନଙ୍କ ହୃଦୟରେ କାର୍ଯ୍ୟ ସାଧନ କରନ୍ତି ଓ ଆମମାନଙ୍କୁ ଏକ ନୂତନ ହୃଦୟ ପ୍ରଦାନ କରନ୍ତି। ଯଦି ଆମେ ପବିତ୍ର ଆତ୍ମାଙ୍କର କାର୍ଯ୍ୟରେ ବାଧା ଦେଉ ବା ପବିତ୍ର ଆତ୍ମାଙ୍କର ପ୍ରତିରୋଧ କରୁ, ତାହେଲେ ଆମମାନେ ପାପରୁ ଉଦ୍ଧାର ପାଇପାରିବା ନାହିଁ କି ଈଶ୍ୱରଙ୍କର ପରିଚୟ ପାଇପାରିବା ନାହିଁ। ଆଜି ଯଦି ପ୍ରଭୁ ତାହାଙ୍କର ବାକ୍ୟ ମଧ୍ୟ ଦେଇ ଆମମାନଙ୍କ ହୃଦୟକୁ ସ୍ପର୍ଶ କରୁଥାନ୍ତି, ତାହେଲେ ଜାଣି ରଖିବାକୁ ହେବ ଯେ ଏହା ପବିତ୍ର ଆତ୍ମାଙ୍କର କାର୍ଯ୍ୟ ଓ ଆମ୍ଭେମାନେ ତହିଁର ପ୍ରତିରୋଧ କରିବା ଉଚିତ ନୁହେଁ କି ଆପଣା ଆପଣା ହୃଦୟକୁ କଠିନ କରିବା ଉଚିତ ନୁହେଁ। ଆମମାନେ ଅନୁତାପର ସହିତ ପ୍ରଭୁଙ୍କର ନିକଟବର୍ତ୍ତୀ ହୋଇ ତାହାଙ୍କଠାରେ ନିଜର ଜୀବନକୁ ସମର୍ପଣ କରିବା ଉଚିତ। 10:18 ଲେଖା ଅଛି, ଏହି ସମସ୍ତ ମୋଚନ ହେବା ସ୍ଥଳେ ପାପ ନିମନ୍ତେ ଆଉ ବଳି ଉତ୍ସର୍ଗ କରିବା ଅନାବଶ୍ୟକ। ବଳିଦାନ ପଦ୍ଧତି ହେବଲଙ୍କ ସହିତ ଆରମ୍ଭ ହୋଇ ଖ୍ରୀଷ୍ଟଙ୍କ ମୃତ୍ୟୁରେ ପରିସମାପ୍ତି ଘଟିଲା। ଏହି ପଦଟି ଧର୍ମତତ୍ତ୍ୱ ବିଭାଗକୁ ସମାପ୍ତ କରେ, ଅର୍ଥାତ୍ ଈଶ୍ୱରଙ୍କ ବାକ୍ୟର ନିଗୁଢ଼ ତତ୍ତ୍ୱକୁ ଏଠାରେ ସମାପ୍ତ କରେ। ଏହାପରେ ଆମେ ଏହାର ବ୍ୟବହାରିକ ବିଭାଗ ମଧ୍ୟକୁ ଯିବା, ଯାହାକି ଆମମାନଙ୍କ ନିମନ୍ତେ ଏକ ଉତ୍ସାହଜନକ ବିଷୟ। ଏଭ୍ରି 10:19-25 ମଧ୍ୟରେ ଆମେ ଏକ ବ୍ୟବହାରିକ ବିଭାଗ ମଧ୍ୟକୁ ଯିବା ଓ ଏହା ସୁଯୋଗ ଓ ଦାୟିତ୍ୱ ବିଷୟ ନେଇ ପ୍ରକାଶ କରେ। ଏଭ୍ରି 10:19-22 ମଧ୍ୟରେ ଏପରି ଲେଖା ଅଛି, ଅତଏବ ହେ ଭାଇମାନେ, ଯୀଶୁ ବିଚ୍ଛେଦ ବସ୍ତ୍ର ଅର୍ଥାତ୍ ଆପଣା ଶରୀର ଦ୍ୱାରା ଯେଉଁ ନୂତନ ଓ ଜୀବନଦାୟକ ପଥ ଆମ୍ଭମାନଙ୍କ ନିମନ୍ତେ ପ୍ରସ୍ତୁତ କରିଅଛନ୍ତି, ସେହି ପଥରେ ଯୀଶୁଙ୍କ ରକ୍ତ ଦ୍ୱାରା ମହାପବିତ୍ର ସ୍ଥାନରେ ପ୍ରବେଶ କରିବା ନିମନ୍ତେ ଆମ୍ଭମାନଙ୍କର ସାହସ ଥିବାରୁ, ପୁଣି ଈଶ୍ୱରଙ୍କ ଗୃହ ଉପରେ ନିଯୁକ୍ତ ଆମ୍ମାନଙ୍କର ଜଣେ ମହାନ ଯାଜକ ଥିବାରୁ, ଆସ ଆମ୍ଭେମାନେ ହୃଦୟ ପ୍ରକ୍ଷାଳନ ଦ୍ୱାରା କଳୁଷିତ ବିବେକରୁ ଶୁଚିକୃତ ଓ ନିର୍ମଳ ଜଳରେ ଧୌତ ଶରୀର ହୋଇ ସରଳ ହୃଦୟ ସହ ପୂର୍ଣ୍ଣ ବିଶ୍ୱାସରେ ଈଶ୍ୱରଙ୍କ ନିକଟବର୍ତ୍ତୀ ହେଉ। ଏଠାରେ ସାହସ ଶବ୍ଦଟି ଦାମ୍ଭିକତାକୁ ପ୍ରକାଶ କରେ ନାହିଁ, ମାତ୍ର କଥା କହିବାର ସାହସିକତାକୁ ପ୍ରକାଶ କରେ। ବର୍ତ୍ତମାନ ଅତି ଯତ୍ନ ସହକାରେ ଲକ୍ଷ୍ୟ କରନ୍ତୁ, ଆମ୍ଭେମାନେ କିପରି ସେହି ମହାପବିତ୍ର ସ୍ଥାନରେ ପ୍ରବେଶ କରିବା, ଅର୍ଥାତ୍ ଈଶ୍ୱରଙ୍କ ଉପସ୍ଥିତି ମଧ୍ୟକୁ ପ୍ରବେଶ କରିବା, ଯୀଶୁଙ୍କ ରକ୍ତ ଦ୍ୱାରା। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେତେବେଳେ କୃଷ ଉପରେ କୃଷାର୍ପିତ ହେଲେ, ସେତେବେଳେ ମନ୍ଦିରର ବିଚ୍ଛେଦ ବସ୍ତ୍ର ଉପରୁ ତଳ ପର୍ଯ୍ୟନ୍ତ ଦୁଇଖଣ୍ଡ ହୋଇ ଚିରିଗଲା, ଯାହାକି ଈଶ୍ୱରଙ୍କ ଆଡ଼କୁ ଯିବାର ପଥ ଖୋଲିଯିବାର ବିଷୟକୁ ଦର୍ଶାଏ। ଲେଖା ଅଛି, ଯୀଶୁ ବିଚ୍ଛେଦ ବସ୍ତ୍ର ଅର୍ଥାତ୍ ଆପଣା ଶରୀର ଦ୍ୱାରା ଯେଉଁ ନୂତନ ଓ ଜୀବନଦାୟକ ପଥ ଆମମାନଙ୍କ ନିମନ୍ତେ ପ୍ରସ୍ତୁତ କରିଅଛନ୍ତି। ଯୋହନ ତାହାଙ୍କ ସୁଷମାଚାରର ଆରମ୍ଭରେ କହନ୍ତି, ସେହି ବାକ୍ୟ ଦେହବନ୍ତ ହେଲେ। ଖ୍ରୀଷ୍ଟଙ୍କର ମାନବ ରୂପରେ ଜନ୍ମଗ୍ରହଣ ଅନେକଙ୍କ ନିମନ୍ତେ ଉଦ୍ଧାରର କାରଣ ହେଲା, ଅନେକଙ୍କ ନିମନ୍ତେ ଏକ ନୂତନ ଓ ଜୀବନଦାୟକ ପଥ ଖୋଲିଦେଲା। ଆମେମାନେ ଖ୍ରୀଷ୍ଟଙ୍କ ରକ୍ତ ଦ୍ୱାରା ମହାପବିତ୍ର ସ୍ଥାନରେ ପ୍ରବେଶ କରୁ। ଆମମାନଙ୍କର ସେହି ମହାପବିତ୍ର ସ୍ଥାନରେ ପ୍ରବେଶ କରିବାର ଅଧିକାର ତାହାଙ୍କର ଜୀବନ ମଧ୍ୟ ଦେଇ ନୁହେଁ, ମାତ୍ର ତାହାଙ୍କର ମୃତ୍ୟୁ ମଧ୍ୟ ଦେଇ। ଆପଣ ଓ ମୁଁ ଆଜି ଆମେ ଖ୍ରୀଷ୍ଟଙ୍କ ଜୀବନ ହେତୁ ଈଶ୍ୱରଙ୍କର ଉପାସନା କରିବା ନିମନ୍ତେ ସୁଯୋଗ ପାଇନାହୁଁ, ମାତ୍ର ଆମ୍ଭମାନଙ୍କ ନିମନ୍ତେ ତାହାଙ୍କର କୃଷୀୟ ମୃତ୍ୟୁ ହେତୁ ସୁଯୋଗ ପାଇଅଛୁ। ପ୍ରିୟ ବନ୍ଧୁ, ଏହି ଭିନ୍ନତାକୁ ଲକ୍ଷ୍ୟ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ। ଖ୍ରୀଷ୍ଟ ତାହାଙ୍କର କୃଷୀୟ ମୃତ୍ୟୁ ଦ୍ୱାରା ଆମମାନଙ୍କ ନିମନ୍ତେ ଏକ ନୂତନ ଓ ଜୀବନଦାୟକ ପଥ ପ୍ରସ୍ତୁତ କରିଅଛନ୍ତି। ସେହି ପୁରାତନ ବ୍ୟବସ୍ଥା ଯାହା ସାଧନ କରିପାରିଲା ନାହିଁ, ଖ୍ରୀଷ୍ଟଙ୍କ କୃଷୀୟ ମୃତ୍ୟୁ ତାହା ସାଧନ କରିପାରିଲା। ଅର୍ଥାତ୍ ନୂତନ ବ୍ୟବସ୍ଥା ତାହା ସାଧନ କରିପାରିଲା। ତାହାଙ୍କର ମୃତ୍ୟୁ ଆମମାନଙ୍କ ନିମନ୍ତେ ଈଶ୍ୱରଙ୍କ ନିକଟକୁ ଯିବାର ପଥ ଖୋଲିଦେଲା, ଓ ତାହାଙ୍କର ରକ୍ତ ଦ୍ୱାରା ଆମ୍ଭେମାନେ ସେହି ମହାପବିତ୍ର ସ୍ଥାନରେ ଅର୍ଥାତ୍ ଈଶ୍ୱରଙ୍କ ଉପସ୍ଥିତି ମଧ୍ୟରେ ପ୍ରବେଶ କରିବା ନିମନ୍ତେ ଅଧିକାରପ୍ରାପ୍ତ ହୋଇଅଛୁ। ଏହା କେତେ ଗୌରବର ବିଷୟ, କେତେ ଆନନ୍ଦର ବିଷୟ। ଦଶ ପର୍ବର 21-22 ପଦକୁ ଲକ୍ଷ୍ୟ କଲେ ଆମେ ଜାଣୁ ଯେ ଏହା କେତେ ସୌଭାଗ୍ୟର ବିଷୟ ଯେ ପିତା ଈଶ୍ୱରଙ୍କ ସହିତ ଆମମାନଙ୍କର ଜଣେ ମହାନ ଯାଜକ ଅଛନ୍ତି, ଯିଏକି ଧାର୍ମିକ ଓ ଯିଏକି ସଦାସର୍ବଦା ଆମମାନଙ୍କ ନିମନ୍ତେ ପିତା ଈଶ୍ୱରଙ୍କ ନିକଟରେ ନିତ୍ୟ ନିବେଦନ କରନ୍ତି। ସେ ତାହାଙ୍କର ମୃତ୍ୟୁ ଦ୍ୱାରା ଈଶ୍ୱରଙ୍କ ନିକଟକୁ ଯିବାର ପଥ ଖୋଲିଦେଲେ, ଯେପରି ଆମେମାନେ ଈଶ୍ୱରଙ୍କ ଉପସ୍ଥିତି ମଧ୍ୟରେ ପ୍ରବେଶ କରିବାକୁ ପାରୁ। ବର୍ତ୍ତମାନ ଆମ୍ଭମାନଙ୍କ ନିମନ୍ତେ ଏକ ନିମନ୍ତ୍ରଣ ରହିଅଛି। ତେବେ ଏଠାରେ ଏହି 22 ପଦରେ ଯେଉଁ ସୂଚି ହେବା ବିଷୟ ନେଇ ପ୍ରକାଶ କରାଯାଇଅଛି, ଏହା ହାରୋଣୀୟ ଯାଜକ ବର୍ଗ ମଧ୍ୟରେ ଯାଜକମାନଙ୍କର ଉତ୍ସର୍ଗୀକରଣ ବିଷୟ ନେଇ ପ୍ରକାଶ କରେ। ମୂଷା ସେମାନଙ୍କୁ ଉତ୍ସର୍ଗୀକରଣର ଜଳ ଦ୍ୱାରା ଛିଞ୍ଚିଲେ ଓ ସେମାନଙ୍କୁ ଧୌତ ହେବାକୁ ଥିଲା, ଯେପରି ସେମାନେ ଯେ ଈଶ୍ୱରଙ୍କ ସେବା ନିମନ୍ତେ ପୃଥକୀକୃତ ତାହା ଜଣାଯାଏ। ଠିକ୍ ସେହିପରି ଭାବରେ ଈଶ୍ୱରଙ୍କ ପ୍ରତି ଆମମାନଙ୍କର ଉତ୍ସର୍ଗୀକୃତ ଜୀବନ ଆମମାନଙ୍କୁ ଏକ ସରଳ ହୃଦୟ ସହ ଈଶ୍ୱରଙ୍କ ନିକଟବର୍ତ୍ତୀ ହେବା ନିମନ୍ତେ ସମର୍ଥ କରାଏ। ଲେଖା ଅଛି, ସରଳ ହୃଦୟ ସହ ପୂର୍ଣ୍ଣ ବିଶ୍ୱାସରେ ଈଶ୍ୱରଙ୍କ ନିକଟବର୍ତ୍ତୀ ହେଉ। ଏହାକୁ ସରଳ ଭାବେ ବୁଝିବାକୁ ଗଲେ ବିଶ୍ୱାସର ପୂର୍ଣ୍ଣତା ସହ। ଏହା ବିଶ୍ୱାସର ପରିମାଣକୁ ବୁଝାଏ ନାହିଁ, ମାତ୍ର ବିଶ୍ୱାସର କାର୍ଯ୍ୟକୁ ବୁଝାଏ। କାରଣ ବାସ୍ତବ ବିଶ୍ୱାସ ସଦାସର୍ବଦା ବିଶ୍ୱାସର କାର୍ଯ୍ୟ ଉପରେ ନିର୍ଭର କରେ। ଆପଣ ଦେଖନ୍ତୁ, ବିଶ୍ୱାସକୁ ଅନୁପଯୁକ୍ତ ଭାବେ ବ୍ୟବହାର କରାଯାଇପାରେ। ଆପଣ ଆପଣଙ୍କର ବିଶ୍ୱାସ ଏହି ପୃଥିବୀର ଜଣେ ବ୍ୟକ୍ତିଙ୍କ ଉପରେ ସ୍ଥାପନ କରିପାରନ୍ତି ଓ ନିରାଶ ହୋଇପାରନ୍ତି। ଈଶ୍ୱର ଯେ ଅଛନ୍ତି କେବଳ ଏହା ବିଶ୍ୱାସ କରିବା ବିଶ୍ୱାସ ନୁହେଁ। ଆପଣ କେବଳ ଈଶ୍ୱରଙ୍କ ଜ୍ଞାନ ପ୍ରାପ୍ତ ହେବା ବା ଧାର୍ମିକତାର ପଥକୁ ଜାଣିବା ଯଥେଷ୍ଟ ନୁହେଁ, ମାତ୍ର ଆପଣ ଆପଣଙ୍କର ବିଶ୍ୱାସକୁ କାର୍ଯ୍ୟରେ ପ୍ରତିଫଳିତ କରିବା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ। ବାସ୍ତବ ବିଶ୍ୱାସର ଅର୍ଥ ହେଉଛି ଯେ ଆପଣ ପ୍ରକୃତରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଆପଣଙ୍କର ବ୍ୟକ୍ତିଗତ ଉଦ୍ଧାରକର୍ତ୍ତା ରୂପେ ହୃଦୟରେ ଗ୍ରହଣ କରିଅଛନ୍ତି। ତାହା ହିଁ ଆମ୍ଭମାନଙ୍କୁ ଅତି ସ୍ପଷ୍ଟ ଭାବେ ଜଣାଇ ଦିଆଯାଇଅଛି। ଯୋହନ 1 ପର୍ବର 11-12 ପଦରେ ଆମେ ଏହିପରି ଅଧ୍ୟୟନ କରୁ, ସେ ଆପଣା ରାଜ୍ୟକୁ ଆସିଲେ, ତଥାପି ତାହାଙ୍କର ନିଜ ଲୋକମାନେ ତାହାଙ୍କୁ ଗ୍ରହଣ କଲେ ନାହିଁ, ମାତ୍ର ଯେତେ ଲୋକ ତାହାଙ୍କୁ ଗ୍ରହଣ କଲେ, ଅର୍ଥାତ୍ ଯେଉଁମାନେ ତାହାଙ୍କ ନାମରେ ବିଶ୍ୱାସ କଲେ, ସେ ସମସ୍ତଙ୍କୁ ସେ ଈଶ୍ୱରଙ୍କ ସନ୍ତାନ ହେବା ନିମନ୍ତେ ଅଧିକାର ଦେଲେ। ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବାର ଅର୍ଥ ହେଉଛି ତାହାଙ୍କୁ ନିଜର ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରିବା। ବିଶ୍ୱାସ ହେଉଛି କାର୍ଯ୍ୟ ଯାହାକି ଜ୍ଞାନ ଉପରେ ଭିତ୍ତି କରେ, କାରଣ ଈଶ୍ୱର ଆମମାନଙ୍କୁ ଅନ୍ଧ ଭାବରେ କୌଣସି କାର୍ଯ୍ୟ କରିବାକୁ କହନ୍ତି ନାହିଁ, କାରଣ ସେ ଆମମାନଙ୍କୁ ଜ୍ଞାନ ଦେଇଅଛନ୍ତି ଓ ସେ ଚାହାନ୍ତି ଆମ୍ଭେମାନେ ବୁଦ୍ଧିର ସହିତ ସମସ୍ତ କାର୍ଯ୍ୟ କରୁ। କାରଣ ବିଶ୍ୱାସ ଶ୍ରବଣରୁ ଜାତ ହୁଏ ଓ ଶ୍ରବଣ ଈଶ୍ୱରଙ୍କ ବାକ୍ୟ ଦ୍ୱାରା ହୁଏ ବୋଲି ରୋମିଓ 10 ପର୍ବର 17 ପଦ ପ୍ରକାଶ କରେ। ଈଶ୍ୱର ଆମମାନଙ୍କର ବିଶ୍ୱାସ ନିମନ୍ତେ ଏକ ଭିତ୍ତିମୂଳ ସ୍ଥାପନ କରିଅଛନ୍ତି, ଆଉ ସେହି ଭିତ୍ତିମୂଳ ହେଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ସେଥିପାଇଁ ପ୍ରଥମ କରିନ୍ଥିୟ 3:11 ଲେଖା ଅଛି, କାରଣ ଯେଉଁ ଭିତ୍ତିମୂଳ ସ୍ଥାପିତ ହୋଇଅଛି ତାହା ବ୍ୟତୀତ ଅନ୍ୟ ଭିତ୍ତିମୂଳ କେହି ସ୍ଥାପନ କରିପାରେ ନାହିଁ, ସେହି ଭିତ୍ତିମୂଳ ଯୀଶୁଖ୍ରୀଷ୍ଟ। ପ୍ରିୟ ବନ୍ଧୁ, ଆପଣ ସେହି ଭିତ୍ତିମୂଳ ଉପରେ ଛିଡ଼ା ହୋଇପାରିବେ, ଆଉ ତାହା ହେଉଛି ଜ୍ଞାନ, ମାତ୍ର ଏହା ହେଉଛି ବିଶ୍ୱାସ ଯାହାକି ଆପଣଙ୍କୁ ସେଠାରେ ସ୍ଥାପନ କରେ। ବିଶ୍ୱାସ ହେଉଛି କାର୍ଯ୍ୟ ଯାହାକି ଜ୍ଞାନ ଉପରେ ଭିତ୍ତି କରେ, ଯାହାର ଅର୍ଥ ହେଉଛି ଖ୍ରୀଷ୍ଟଙ୍କୁ ନିଜର ବ୍ୟକ୍ତିଗତ ଉଦ୍ଧାରକର୍ତ୍ତା ଭାବେ ବିଶ୍ୱାସ କରିବା ଓ ତାହାଙ୍କୁ ଗ୍ରହଣ କରିବା। ଲେଖା ଅଛି, ଆସ ଆମ୍ଭେମାନେ ହୃଦୟ ପ୍ରକ୍ଷାଳନ ଦ୍ୱାରା କଳୁଷିତ ବିବେକରୁ ଶୁଚିକୃତ ଓ ନିର୍ମଳ ଜଳରେ ଧୌତ ଶରୀର ହୋଇ ସରଳ ହୃଦୟ ସହ ପୂର୍ଣ୍ଣ ବିଶ୍ୱାସରେ ଈଶ୍ୱରଙ୍କ ନିକଟବର୍ତ୍ତୀ ହେଉ। ଏହାର ଅର୍ଥ ହେଉଛି ଯେ ଆପଣ ଓ ମୁଁ, ଆମେ ଖ୍ରୀଷ୍ଟ ବିଶ୍ୱାସୀ ହିସାବରେ ଯାଜକୀୟ ପରିବାର ବର୍ଗର ଏକ ଏକ ସଦସ୍ୟ। ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ହେଉଛନ୍ତି ଜଣେ ଜଣେ ଯାଜକ, ଓ ସେହି କାରଣରୁ ଆପଣ ଓ ମୁଁ ଆମେ ସାହସର ସହିତ ଈଶ୍ୱରଙ୍କ ନିକଟକୁ ଯାଇପାରିବା। ଆପଣଙ୍କର ଈଶ୍ୱରଙ୍କ ଉପସ୍ଥିତି ମଧ୍ୟରେ ଯେତିକି ଅଧିକାର ଅଛି, ମୋର ମଧ୍ୟ ସେତିକି ଅଧିକାର ଅଛି ଖ୍ରୀଷ୍ଟ ବିଶ୍ୱାସୀ ହିସାବରେ, କାରଣ ଆମେମାନେ ଖ୍ରୀଷ୍ଟଙ୍କ ପ୍ରାୟଶ୍ଚିତ ବଳି ଦ୍ୱାରା ପିତା ଈଶ୍ୱରଙ୍କ ନିକଟବର୍ତ୍ତୀ ହେବାର ପଥ ପାଇଅଛୁ, ଯାହାକି ଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ ପ୍ରସ୍ତୁତ କରିଅଛନ୍ତି। ସେହି କୃଷୀୟ ପ୍ରାୟଶ୍ଚିତ ବଳି ହେତୁ ଆଜି ଆମ୍ଭେମାନେ ପିତା ଈଶ୍ୱରଙ୍କ ନିକଟକୁ ଯିବାର ପଥ ପାଇଅଛୁ। ସେଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ କହନ୍ତି, ମୁଁ ପଥ ସତ୍ୟ ଓ ଜୀବନ, ମୋ ଦେଇ ନଗଲେ କେହି ପିତାଙ୍କ ନିକଟକୁ ଯାଇପାରେ ନାହିଁ। ପ୍ରିୟ ବନ୍ଧୁ, ଆଜି ଆପଣ କାହାକୁ ନିଜର ପଥ ବା ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରିଅଛନ୍ତି? ମାତ୍ର ଖ୍ରୀଷ୍ଟ ହେଉଛନ୍ତି ଉଦ୍ଧାରର ପଥ, ଅନନ୍ତ ଜୀବନର ପଥ। ଆଜି ଆମେ ଯଦି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଆମର ଉଦ୍ଧାରର ପଥ ରୂପେ, ଅନନ୍ତ ଜୀବନର ପଥ ରୂପେ ଗ୍ରହଣ କରିନାହୁଁ, ତାହେଲେ ଆମେ ଈଶ୍ୱରଙ୍କର ନିକଟବର୍ତ୍ତୀ ହୋଇପାରିବା ନାହିଁ, କି ଈଶ୍ୱରଙ୍କର ସନ୍ତାନ ରୂପେ ଗୃହୀତ ହୋଇପାରିବା ନାହିଁ, କି ନିଜର ଜୀବନକୁ ବିନାଶରୁ ରକ୍ଷା କରିପାରିବା ନାହିଁ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ ଓ ଏକ ବିଶ୍ୱାସର ଜୀବନଯାପନ କରିବା ପାଇଁ ସାହାଯ୍ୟ କରନ୍ତୁ।
ପ୍ରିୟ ଶ୍ରୋତା ବନ୍ଧୁ, ଆମର କାର୍ଯ୍ୟକ୍ରମଟି ଶୁଣିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ପ୍ରକୃତ ମାନସିକ ଶାନ୍ତି ପାଇବା ନିମନ୍ତେ ଏହି ବେତାର କାର୍ଯ୍ୟକ୍ରମଟି ନିୟମିତ ଶୁଣନ୍ତୁ, ଓ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରନ୍ତୁ। ଆମର ଠିକଣାଟି ହେଲା ପଥ ପ୍ରଦର୍ଶିକା, ପୋଷ୍ଟ ବକ୍ସ ନମ୍ବର 3, ଭୁବନେଶ୍ୱର 751001। ଠିକଣାଟି ଆଉ ଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା, ପୋଷ୍ଟ ବକ୍ସ ନମ୍ବର 3, ଭୁବନେଶ୍ୱର 751001। ଆମର ଇମେଲ ଆଡ୍ରେସ୍ଟି ଲେଖି ରଖନ୍ତୁ, odia.ttb@radio882.com। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ, ନମସ୍କାର।